ନମସ୍କାର, ମୁଁ ରାନୀ ପଣ୍ଡା। ମୁଁ ପ୍ରଥମ ଥର ପାଇଁ ସମ୍ବଲପୁରୀ ସଙ୍ଗ ଗାଇଛି। ବହୁତ ସୁନ୍ଦର ଟ୍ରାକ୍ଟେ ମୁଁ ବନେଇଛି, ରଙ୍ଗବତୀ ରଙ୍ଗେଇ ନାନୀ। ବହୁତ ୟୁନିକ୍ ଷ୍ଟାଇଲ୍ର ଗୀତଟିଏ, ଭୁବନେଶ୍ୱର ସ୍ମୃତି ଭାଇଙ୍କ ଷ୍ଟୁଡିଓରେ ଗୀତଟି ଡବିଂ ହେଇଛି। ଏ ଗୀତକୁ ଅତି ସୁନ୍ଦର ଭାବରେ ଲେଖିଛନ୍ତି ପପୁ ଭାଇ। ଏ ଗୀତକୁ ଅତି ସୁନ୍ଦର ଭାବରେ ମ୍ୟୁଜିକ୍ ଦେଇଛନ୍ତି ବୃନ୍ଦାବନ ମେହେର। ଏଇ ଚ୍ୟାନେଲ୍ଟିକୁ ଟିକେ ଲାଇକ୍, ସେୟାର୍, ସବସ୍କ୍ରାଇବ୍ କରନ୍ତୁ, କମେଣ୍ଟ ମାଧ୍ୟମରେ ଆମକୁ ଜଣାନ୍ତୁ। ଫାର୍ଷ୍ଟ ଟାଇମ୍ ମୁଁ ଗାଇଛି ନା, ମୋର ୱାର୍ଡିଂସ କେମିତି କ'ଣ ହେଇଛି ସମ୍ବଲପୁର ଲୋକମାନେ ମୋତେ ଟିକେ ଜଣାନ୍ତୁ। ଆହୁରି ଆଗକୁ ଭଲ କରିବା ପାଇଁ ମୁଁ ଚେଷ୍ଟା କରିବି। ମୁଁ ଆଶା କରିବି ସମ୍ବଲପୁରବାସୀଙ୍କୁ ବହୁତ ହି ଭଲ ଲାଗିବ ଗୀତ ଶୁଣିଲେ, ଆପଣମାନଙ୍କୁ ବହୁତ ଭଲ ଲାଗିବ। ମୁଁ ବି ବହୁତ ଟ୍ରାଏ କରିଛି ଭଲ ଭାବରେ ଗାଇବା ପାଇଁ, ୱାର୍ଡିଂସ ଠିକ୍ କରି ଗାଇବା ପାଇଁ। ତ ଆପଣମାନଙ୍କର ଭଲ ପାଇବା, ସାଥ୍, ସପୋର୍ଟ ମୋତେ ନିହାତି ଦରକାର। ସବୁ ପଶ୍ଚିମ ଓଡ଼ିଶାର ବାସୀଙ୍କୁ ମୋର ଆଉ ଥରେ ଜୁହାର।